भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम तृतीय स्कंद एकादश अध्याय श्लोक 34 35 पूर्वस्य आदो परार्धस्य ब्राह्मो नाम महानभूत कल्पो यत्र अभवत् ब्रह्मा शब्द ब्रह्मेति जं विदुः पूर्वस्यादो परार्धस्य ब्राह्मो नाम महानभूत कल्पो यत्राभवद्ब्रह्मा शब्द ब्रह्मेति जं विदुः। पूर्वस्यादो परार्धस्य ब्राह्मो नाम महानभूत् कल्पो यत्राभवद्ब्रह्मा शब्द ब्रह्मेति जं विदुः पूर्वस्यादो परार्धस्य ब्राह्मो नाम महानभूत् कल्पो यत्राभवद्ब्रह्मा शब्द ब्रह्मेति जं विदुः। शब्दान्वाद पूर्वस्य पूर्वार्धर आदौ प्रारंभरे परार्धस्य उन्नतर अर्धर ब्राह्मकल्प नामर महान अति महान अभूत होइतिला कल्प जत्र जेउथिरे अभवत आविर्भूत हेले ब्रह्मा श्री ब्रह्माजी शब्द ब्रह्म इति शब्द ब्रह्म जं जांगु विदु समान जानती। अनुवाद पूर्व परार्ध व प्रथम परार्धर प्रारंभ रे ब्रह्म नामक महान कल्प होइतिला से कल्परे से ब्रह्माजी आविर्भूत होइतिले पंडितगण से ब्रह्मा को शब्द ब्रह्म बोली जानती से श्री ब्रह्माजी आविर्भाव संगे संगे वेद आविर्भूत होइतिले। भगवत कहुच्छे जो पद्मपुराण प्रभास खंडर वर्णना अनुजाई श्री ब्रह्माजी 30 दिन मध्य वराहकल्प पितृकल्प आदि अनेक कल्प आसे ये 30 दिन में ब्रह्मा एक मास हुए ए प्रकार 12 मास एक वर्ष हुए एवं ए प्रकार 50 वर्ष एक परार्ध हुए अर्थात ब्रह्मा जीवन काल अधा हुए। भगवान श्वेतवराह अवतार काल ब्रह्मा प्रथम जन्म अटे। हिंदू ज्योतिष गण अनुजाई ब्रह्मा जन्म मार्च मस हुए श्री विश्वनाथ चक्रवर्ती ठाकुर व्याख्य उद्धत बृत्ति होती मार्च मसरे ब्रह्मा जन्म हो तेणु आ पूर्व श्लोक जो कहु जद अर्धम आयुष तस्य परार्धम अभिधीयते पूर्व परार्धोपक्रांतो ही अपरोध्य प्रवर्तते। ब्रह्मा जो शतवर्ष आयुष ताक दुई भाग व्यक्त करा जाए पूर्व परार्ध और अपर परार्ध। ब्रह्मा परमायु अर्धकाल को परार्ध बोली कहुए ବର୍ତ୍ତମାନ ପୂର୍ବ ପରାର୍ଦ୍ଧ ଗତ ହୋଇ ଅପର ପରାର୍ଦ୍ଧ ଆରମ୍ଭ ହୋଇଛି। ତେଣୁ ଏଇ ଯେଉଁ ବ୍ରହ୍ମାଙ୍କୁ 50 ବର୍ଷ ହୋଇସାରିଛି, ବର୍ତ୍ତମାନ 51 ବର୍ଷ ତାଙ୍କୁ ଚାଲିଛି ବ୍ରହ୍ମାଙ୍କୁ। ତାମାନେ ଏଇଥିରୁ ଆମେ ଅନୁମାନ କରିବା କେତେ ଦିନ ବିତିଗଲାଣି ବ୍ରହ୍ମାଙ୍କର। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସୁଛନ୍ତି ଏବଂ ସପ୍ତମ ମନୁଙ୍କର 28ତମ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି ଏବଂ ସେହି ଦ୍ୱାପର ପରେ ଯେଉଁ କଳିଯୁଗ ଆସେ ସେହି କଳିରେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମାଙ୍କର ଗୋଟିଏ ମାସରେ 30 ଦିନ, 30 ଦିନରେ ଭଗବାନ କୃଷ୍ଣ ଆସନ୍ତି, 30 ଥର ଆସନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ। ଏବଂ ତାଙ୍କର ମାସରେ ସେହିଭଳି ଭାବରେ 360 ଥର ଆସୁଛନ୍ତି। ଏହିଭଳି ଭାବରେ 50 ବର୍ଷ ଭଗବାନଙ୍କର ହୋଇଯାଇଛି, ଗୋଟିଏ ବର୍ଷରେ 12 ମାସ ହୋଇଗଲା। ଏମିତି 360 ଥର ଭଗବାନ ଆସିଛନ୍ତି ଏବଂ ତାଙ୍କୁ 50 ବର୍ଷ ହୋଇଗଲା ମାନେ 18,000 ଥର ଭଗବାନ ଆସିସାରିଲେଣି। ତେଣୁ ବର୍ତ୍ତମାନ 18,001ତମ ଭଗବାନ ଆବିର୍ଭାବ ହୋଇଥିଲେ ଗତ ଦ୍ୱାପର ଯୁଗରେ। ବର୍ତ୍ତମାନ ମହାପ୍ରଭୁ ମଧ୍ୟ ଆସିଛନ୍ତି, 500 ବର୍ଷ ତଳେ ମହାପ୍ରଭୁ ଆସିଛନ୍ତି। ଏହିଭଳି ଭାବରେ ବ୍ରହ୍ମା ଯେତେବେଳେ ଜାତ ହୁଅନ୍ତି, ବ୍ରହ୍ମାଙ୍କର ଯେତେବେଳେ 100 ବର୍ଷ ହୋଇଯିବ ସେତେବେଳେ ସେ ଶରୀର ତ୍ୟାଗ କରିବେ, ଯାହାକି ଭଗବତ ଗୀତାରେ ଭଗବାନ କହିଛନ୍ତି, ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତନ ଅର୍ଜୁନ। ବ୍ରହ୍ମଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଏହି ପୁନରାବର୍ତ୍ତନ ବା ଜନ୍ମ ମୃତ୍ୟୁ ସବୁ ଯାଇଛି, ପୁନରାବର୍ତ୍ତନ ଚାଲିଛି। ତେଣୁ ବ୍ରହ୍ମାଙ୍କର ଯେହେତୁ ସେ ସବୁଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି, ତାଙ୍କର ଐଶ୍ୱର୍ଯ୍ୟ ଆମେ କଳ୍ପନା କରିପାରିବା ନାହିଁ, କେତେ ଐଶ୍ୱର୍ଯ୍ୟ ତାଙ୍କର ରହିଛି। ସେହି ବ୍ରହ୍ମ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ପାଇଁ ଜୀବମାନେ ଚେଷ୍ଟା କରନ୍ତି। ବ୍ରହ୍ମପଦ ହେଉଛି ସବୁଠୁ ଶ୍ରେଷ୍ଠ ପଦ, ଏହି ଭୌତିକ ଜଗତରେ ସବୁଠୁ ଶ୍ରେଷ୍ଠ ପଦ ହେଉଛି ବ୍ରହ୍ମପଦ। ତେଣୁ ଯେଉଁମାନେ ଏହି ବ୍ରହ୍ମପଦ ପ୍ରାପ୍ତ ହେବା ପାଇଁ ଚାହାନ୍ତି ସେମାନେ 50 ଜନ୍ମ ଧରି 100 ଜନ୍ମ ଧରି ତାଙ୍କର ସ୍ୱଧର୍ମକୁ ପାଳନ କରନ୍ତି ଠିକ୍ ଭାବରେ। ଧର୍ମ ଯିଏ ବର୍ଣ୍ଣାଶ୍ରମ ଧର୍ମ ହେଉ ବା ଯେକୌଣସି ଯେଉଁ ଧର୍ମରେ ଅଛନ୍ତି, ସେହି ଧର୍ମକୁ 100 ଜନ୍ମ ଧରି ଯଦି ପାଳନ କରିବେ ତାହେଲେ ସେହି ବ୍ରହ୍ମପଦ ସେମାନେ ପ୍ରାପ୍ତ ହୁଅନ୍ତି। ଯେମିତି ଇନ୍ଦ୍ରପଦ ପ୍ରାପ୍ତ ହେବା ପାଇଁ 100ଟି ଅଶ୍ୱମେଧ ଯଜ୍ଞ କରିବାକୁ ପଡ଼େ, ସେଭଳି ଭାବରେ ବ୍ରହ୍ମପଦ ପ୍ରାପ୍ତ ହେବା ପାଇଁ ମଧ୍ୟ ଉପାୟ ରହିଛି। ଯେତେବେଳେ ଆମର 1969 ମସିହାରେ ଯେତେବେଳେ ବୈଜ୍ଞାନିକମାନେ ସେ ତାଙ୍କର ସବୁ ପ୍ରେରଣ କରୁଥିଲେ, ଚନ୍ଦ୍ରଙ୍କୁ ପ୍ରେରଣ କରୁଥିଲେ, ଯାନ ପ୍ରେରଣ କରୁଥିଲେ, ସେହି ସମୟରେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ରହିଥିଲେ। ସେ ସମୟରେ ତାଙ୍କୁ ପ୍ରଶ୍ନ ପଚରାଗଲା, ମାନେ ନ୍ୟୁଜ୍ ଆସିଗଲାଣି ଯେ ବୈଜ୍ଞାନିକମାନେ ଯାଇକି ଚନ୍ଦ୍ରପୃଷ୍ଠରେ ଆରୋହଣ କରିସାରିଲେଣି, କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜଙ୍କୁ ପଚରାଗଲା ଯେ ଏବେ ବୈଜ୍ଞାନିକମାନଙ୍କର ଏ ସଫଳତା ପ୍ରାପ୍ତ ହୋଇଛନ୍ତି, ଆପଣଙ୍କର ମନ୍ତବ୍ୟ କ'ଣ, ପ୍ରଭୁପାଦ କହିଲେ, ମହାରାଜ କହିଲେ ଯେ ସେମାନେ ପ୍ରକୃତରେ ଚନ୍ଦ୍ରପୃଷ୍ଠକୁ ଯାଇପାରିବେ ନାହିଁ। ତେଣୁ ଏ କଥା ଶୁଣି ଅନେକ ତାଙ୍କର ପ୍ରଭୁପାଦଙ୍କ ମଧ୍ୟ କେତେଜଣ ଶିଷ୍ୟ ସେ ଇସ୍କନକୁ ଛାଡ଼ିଦେଲେ, ପ୍ରଭୁପାଦଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ, ତାଙ୍କର ନିଜ ଆଖିକୁ ବିଶ୍ୱାସ କଲେ। ଟିଭିରେ ଦେଖୁଛନ୍ତି, ସବୁଠି ଦେଖୁଛନ୍ତି, ନ୍ୟୁଜ୍ ପେପର ଦେଖୁଛନ୍ତି ଯେ ବୈଜ୍ଞାନିକମାନେ ଯାଇ ପହଞ୍ଚନ୍ତି, ଚନ୍ଦ୍ରପୃଷ୍ଠରେ ପହଞ୍ଚନ୍ତି, ସେଠି ସବୁ କଥା ହେଉଛନ୍ତି। ଆମେ ମଧ୍ୟ ପିଲାଦିନେ ସେସବୁ ଶୁଣୁଥିଲୁ, ଦେଖୁଥିଲୁ ମଧ୍ୟ। ତେଣୁ ଏସବୁ ପ୍ରଭୁପାଦ ମହାରାଜ ଯେଉଁ କହିଲେ ଯେ ସେମାନେ କେବେ ଯାଇପାରିବେ ନାହିଁ ଚନ୍ଦ୍ରପୃଷ୍ଠକୁ, ସେତେବେଳେ ତାଙ୍କର କେତେଜଣ ଶିଷ୍ୟ ମଧ୍ୟ ଇସ୍କନକୁ ଛାଡ଼ିଦେଲେ, କାରଣ ସେ କହିଲେ ପ୍ରଭୁପାଦ ମହାରାଜ ବହୁତ କନଜରଭେଟିଭ୍ ନେଚରର ବ୍ୟକ୍ତି, ଆଉ ସେ ପ୍ରକୃତରେ ବିଜ୍ଞାନକୁ ଗ୍ରହଣ କରିପାରୁନାହାନ୍ତି, ଏଇଭଳି ଭାବେ କହି ଛାଡ଼ିଦେଲେ। ଗୁରୁଦେବଙ୍କୁ ସେ ତ୍ୟାଗ କରିଦେଲେ, କିନ୍ତୁ ବିଜ୍ଞାନକୁ ସେ ଠିକ୍ ଭାବେ ଭାବିଲେ, ଇଏ ହେଉଛି ପ୍ରକୃତ ଜ୍ଞାନ, ଇଏ ହେଉଛି ପ୍ରକୃତ ସତ୍ୟ ଘଟଣା, ଏଇଟାକୁ ବୁଝିପାରିଲେ ନାହିଁ ଯେ ଏଥିରେ ମଧ୍ୟ ଭୁଲ ରହିଛି। ଆମର ଯେଉଁ ଦୋଷ ରହିଛି 4ଟି ଦୋଷ, ତା ଦେହରୁ ହେଉଛି ଭ୍ରମ, ପ୍ରମାଦ, ବିପ୍ରଲିପ୍ସା, କରୁଣା ପାଟବ, ଏଇ 4ଟି ଦୋଷ ରହିଛି। ଏବଂ ବିଭିନ୍ନ ପ୍ରକାର ଯେଉଁ ଜ୍ଞାନ ଆହରଣ ଆମେ କରୁଛେ, 4 ପ୍ରକାର ମଧ୍ୟ ଜ୍ଞାନ ଆହରଣ କରୁଛେ, ଶ୍ରୁତି, ପ୍ରତ୍ୟକ୍ଷ, ଐତିହ, ଅନୁମାନ, ପ୍ରମାଣ ସହ ଚତୁଷ୍ଟୟମ୍, ଏ 4 ପ୍ରକାର ପ୍ରମାଣ ରହିଛି। ତେଣୁ ପ୍ରତ୍ୟକ୍ଷ ପ୍ରମାଣରେ ଆମର ଭୁଲ ରହିବ। ପ୍ରତ୍ୟକ୍ଷ ପ୍ରମାଣ ଯେମିତି ଉଦାହରଣ ଦିଆଯାଏ, ଆମେ ଯେତେବେଳେ ଟ୍ରେନ୍ରେ ଯାଉଛେ ସେତେବେଳେ ଦେଖୁଛେ ତାଙ୍କ ପାର୍ଶ୍ୱ ଯେଉଁ ଗଛ ବୃକ୍ଷଲତା ଯେଉଁ ସବୁ ରହିଛନ୍ତି ସେମାନେ ବିପରୀତ ଦିଗରେ ଧାଉଁଛନ୍ତି, କିନ୍ତୁ ପ୍ରକୃତରେ ସେମାନେ କ'ଣ ଧାଉଁଛନ୍ତି କି? ତେଣୁ ଇଏ ଆମର ମନର ଭ୍ରମ। ସେହିଭଳି ଭାବରେ ଐତିହ୍ୟ ପରି ଯେଉଁ ଦିଆଯାଏ, ଉଦାହରଣ ଦିଆଯାଏ ବା ପ୍ରମାଣ ଦିଆଯାଏ, ଇତିହାସ ପ୍ରମାଣ ଦିଆଯାଏ, ଇତିହାସକାରମାନେ
ତାଙ୍କର କଥାକୁ ବଦଳେଇ ଦିଅନ୍ତି। ଯେମିତି ଆମେ ପଢ଼ୁଥିଲେ ମହେଞ୍ଜୋଦାର ହରପ୍ପା ସଭ୍ୟତା, କେତେଜଣ ଐତିହାସିକ ମାନେ କହିଲେ ଏତେ ବର୍ଷ ତଳର, କିନ୍ତୁ ତାପରେ ଆଉ କେତେଜଣ ଐତିହାସିକ ନା ଆହୁରି ତଳର, ଏଇଭଳି ଭାବରେ ତାଙ୍କର ମତ ପରିବର୍ତ୍ତନ ହେଉଛି। ସେଭଳି ଭାବରେ ଯେଉଁ ଅନୁମାନ ପ୍ରମାଣ ରହିଛି, ଅନୁମାନ ପ୍ରମାଣରେ ଗୋଟେ ଦିଆଯାଏ ଲଜିକ୍, ଯେଉଁ କୁହାଯାଏ ଲଜିକ୍ରେ ଗୋଟେ ରହିଛି ଯେ ହ୍ୱେୟାର ଦେର୍ ଇଜ୍ ଫାୟାର୍ ଦେର୍ ଇଜ୍ ସ୍ମୋକ୍, ହ୍ୱେୟାର ଦେର୍ ଇଜ୍ ଫାୟାର୍ ସେଠି ଯେଉଁଠି ନିଆଁ ଅଛି ସେଠି ଧୂଆଁ ଅଛି। ତେଣୁ ଏଇଭଳି ଭାବରେ ଯେଉଁ ଇଏ ଯେଉଁ ଅନୁମାନ ପ୍ରମାଣ ସେ ମଧ୍ୟ ସବୁବେଳେ ଠିକ୍ ହେବନି। ସେଥିପାଇଁ ଉଦାହରଣ ଦିଆଯାଏ ଯେମିତି ଦୂରରୁ ଆମେ ଦେଖିବା ଗୋଟେ ପାହାଡ଼ଟା ଧୂଆଁଳିଆ ଭଳିଆ ରହିଥିବ, କିନ୍ତୁ ତା ଅର୍ଥ ନୁହଁ ଯେ ସେଠି ନିଆଁ ରହିଛି। ତେଣୁ ଏହିଭଳି ଭାବରେ ଯେଉଁ ଚାରି ପ୍ରକାର ଉପାୟ ଅଛି ଜ୍ଞାନ ଆହରଣ କରିବା ପାଇଁ, ଶ୍ରୁତି, ପ୍ରତ୍ୟକ୍ଷ, ଐତିହ୍ୟ, ଅନୁମାନ, ପ୍ରମାଣସ ଚତୁଷ୍ଟୟମ୍, ପ୍ରମାଣସ ଅନବସ୍ଥାନାତ୍, ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ଅନ୍ୟ ପ୍ରମାଣରେ ଭୁଲ ରହିଛି, ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ଥରେ ବଶିଷ୍ଠ ଋଷି, ରାମାୟଣରେ ବର୍ଣ୍ଣନା କରାଯାଇଛି, ବଶିଷ୍ଠ ଋଷି ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ଅନ୍ୟାନ୍ୟମାନେ ସବୁ ଥିଲେ, ମାଆମାନେ ଥିଲେ, ସେଠି ତିନି ରାଣୀ ଥିଲେ, ମନ୍ଥରା ମଧ୍ୟ ଥିଲା, ଏଇଭଳି ଭାବରେ ସମସ୍ତେ ଥିଲେ। ଥରେ ବଶିଷ୍ଠ ମୁନି, ସେ ଗୋଟେ ଗୁରୁ ବଶିଷ୍ଠ ମୁନି, ସେ ଗୋଟେ କଥା କହିଲେ, ଗୋଟେ ଆଖ୍ୟାନ କହିଲେ, ଏ ପ୍ରକୃତ ଘଟଣା, ସତ୍ୟ ଘଟଣା, ଯେ କଶ୍ୟପ ମୁନି ଯେଉଁ ରହିଛନ୍ତି, ଯିଏକି ହେଉଛନ୍ତି ମରିଚିଙ୍କର ପୁତ୍ର, ମରିଚି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ମରିଚିଙ୍କର ପୁତ୍ର ହେଉଛନ୍ତି, ଅନେକ ପୁତ୍ର ରହିଛନ୍ତି, ତାଙ୍କ ଭିତରୁ କଶ୍ୟପ ଜଣେ। କଶ୍ୟପଙ୍କର ତେର ଜଣ ପତ୍ନୀ ଥିଲେ, କଦ୍ରୁ ଏବଂ ବିନତା, ଏମାନେ ସମସ୍ତେ ଦକ୍ଷଙ୍କର କନ୍ୟା, 60 ଜଣ କନ୍ୟା ଥିଲେ ଦକ୍ଷଙ୍କର, ସେ ସବୁ ବିଭିନ୍ନ ସବୁ ମୁନି ଋଷିମାନଙ୍କୁ ବିବାହ ଦେଇଥିଲେ ତାଙ୍କ ପୁତ୍ର କନ୍ୟାମାନଙ୍କୁ। ତେଣୁ କଦ୍ରୁ ଏବଂ ବିନତା ଏ ଦୁଇ ଜଣ ଭଉଣୀ, ତାଙ୍କ ଭିତରେ ବିବାଦ ପଡ଼ିଲା, ବାଦ ହେଲା। କ'ଣ ନା, ଆକାଶରେ ଯେଉଁମାନେ ଦେବତାମାନେ ଅଛନ୍ତି ସେମାନେ ସୂର୍ଯ୍ୟଦେବଙ୍କୁ ସବିଗ୍ରହ ଦେଖନ୍ତି, ସବିଗ୍ରହ ମାନେ ଆମେ ଯେମିତି ଦେଖୁଛେ ଅନ୍ୟମାନଙ୍କୁ ତାଙ୍କର ରୂପ ଦେଖୁଛେ, ସେଇଭଳି ଭାବରେ ସେମାନେ ତାଙ୍କର ରୂପ ଦେଖନ୍ତି ସୂର୍ଯ୍ୟ, ଆମେ ଦେଖୁଛେ ଖାଲି ଜ୍ୱଳନ୍ତ ପିଣ୍ଡୁଳା ବୋଲି, ଆମେ ଆଉ କିଛି ଦେଖିପାରୁନି, କିନ୍ତୁ ଦେବତାମାନେ ସବୁ ଦେଖନ୍ତି ସୂର୍ଯ୍ୟଦେବଙ୍କର ରୂପକୁ ସେମାନେ ଦେଖିପାରନ୍ତି। ତେଣୁ ଗୋଟେ ଥର କଦ୍ରୁ ଏବଂ ବିନତା, କଦ୍ରୁ ହେଉଛନ୍ତି ସର୍ପମାନଙ୍କର ମାତା ଏବଂ ବିନତା ହେଉଛନ୍ତି ଗରୁଡ଼ ଏବଂ ଅରୁଣ ଦେବଙ୍କର ମାତା, ତେଣୁ ତାଙ୍କ ଭିତରେ ଦୁଇ ଭଉଣୀ ଭିତରେ ବାଦ ବିବାଦ ହେଲା। ଯେ ବିନତା କହିଲେ ବା କଦ୍ରୁ ପଚାରିଲେ ଯେ ଯେଉଁ ସୂର୍ଯ୍ୟ ଦେବତା ଯାଉଛନ୍ତି ତାଙ୍କର ଘୋଡ଼ା ଯେଉଁ ରହିଛି ତାର ଘୋଡ଼ାର ଲାଞ୍ଜ କିଭଳି, ରଙ୍ଗଟା କିଭଳି? ତେଣୁ ବିନତା କହିଲେ ସୂର୍ଯ୍ୟର ତାଙ୍କର ଘୋଡ଼ାର ଲାଞ୍ଜ ହେଉଛି ଧଳା। ନା ନା ଧଳା ନୁହେଁ, ଏଇଟା କଳା। ନା ନା କଳା କେମିତି, ଏଇଟା ଧଳା ନା? ନା ନା ମୁଁ ପଢ଼ିଛି, ଶାସ୍ତ୍ରରେ ପଢ଼ିଛି ଏଇଟା ଧଳା ବୋଲି। ନା ନା ଏଇଟା ମୁଁ ତ ଜାଣିଛି, ଏଇଟା ଦେଖାଉଛି କଳା ଦେଖାଉଛି ଆଉ। ତେଣୁ ତାଙ୍କ ଭିତରେ ବାଦ ପଡ଼ିଲା, କହିଲା ଯିଏ ଜିତିବ ସିଏ ଅନ୍ୟର, ଯିଏ ହାରିବ ସିଏ ଅନ୍ୟର ଦାସୀ ହେଇକି ରହିବ। ଏଇଥିରେ ସମସ୍ତେ ରାଜି ହେଇ ସେଇଟା ନିଷ୍ପତ୍ତି ନେବା ପାଇଁ ସବୁ ଗଲେ, ସେଠିକି ସୂର୍ଯ୍ୟ ଦେବତା ପାଖକୁ ଗଲେ। ଏ କଥା ଶୁଣିଲେ କଦ୍ରୁଙ୍କର ପୁତ୍ର ଯିଏ ଥିଲେ କାଳିଅ, ସେ ଶୁଣିଦେଇଛନ୍ତି। ତେଣୁ ସିଏ କ'ଣ କଲେ ନା, କାଳିଅ ଯାଇକରି ସେ ଲାଙ୍ଗୁଡ଼ରେ ରହିଗଲେ, ଗୋଡ଼େଇକି ରହିଗଲେ। ତେଣୁ ଦେଖାଗଲା ଯେ ପ୍ରକୃତ ତାଙ୍କ ଲଞ୍ଜଟା କଳା, ଲାଙ୍ଗୁଡ଼ଟା କଳା, ଘୋଡ଼ାଙ୍କର ଲାଙ୍ଗୁଡ଼ଟି କଳା। ତେଣୁ ଇଏ ହାରିଗଲେ, ବିନତା ହାରିଗଲେ, ତେଣୁ ସେ କଦ୍ରୁଙ୍କର ଦାସୀ ହେଇକି ରହିଲେ, କଦ୍ରୁଙ୍କ ଦାସୀ ହେଇକି ରହିଲେ। ବହୁତ ଦିନ ପରେ କ'ଣ ହେଲା ନା, ଯେତେବେଳେ ଗରୁଡ଼ଜୀ ଆସିଲେ ସେ ଦେଖିଲେ ତାଙ୍କର ମା, ତାଙ୍କର ମାଉସୀ କଦ୍ରୁଙ୍କ ପାଖରେ ଦାସୀ ହେଇକି ରହିଛନ୍ତି। ସେ ପଚାରିଲେ କ'ଣ ପାଇଁ ତୁମେ ଏଇଭଳି ଦାସୀ ହେଇକି ରହିଛ? ନା ଏଇଭଳି ଭାବରେ ଘଟଣା ହେଇଥିଲା, ମୁଁ ହାରିଯାଇଥିଲି, ସେଥିପାଇଁ ମୁଁ ତାଙ୍କର ନିୟମ ଅନୁସାରେ, ସର୍ତ୍ତ ଅନୁସାରେ ମୁଁ ତାଙ୍କର ଦାସୀ ହେଇକି ରହିଛି। ତେଣୁ ସେ ଯାଇକରି ପଚାରିଲେ ତାଙ୍କର ମାଉସୀଙ୍କୁ ଯେ ମାଉସୀ, ମୋର ମାଆଙ୍କୁ ତୁମେ କେମିତି ମୁକ୍ତି ଦେଇପାରିବ? ସେ ତ ହାରିଯାଇଥିଲେ, କିନ୍ତୁ ଏତେ ବର୍ଷ ସେ ତୁମର ସେବା କଲେ, କ'ଣ ମୁଁ ତୁମକୁ କ'ଣ ତା ବଦଳରେ କ'ଣ ଦେଲେ ତୁମେ ତାଙ୍କୁ ମୁକ୍ତ କରିବ? ନା ତୁ ଯଦି ମୋତେ ଆଣିବୁ ସ୍ୱର୍ଗରୁ, ଯଦି ଅମୃତ ଆଣି ଦେଇଦେଇପାରିବୁ, ମୋର ପିଲାମାନଙ୍କୁ ସର୍ପମାନଙ୍କୁ ଦେଇଦେବି ଏବଂ ସେମାନେ ଅମର ହୋଇଯିବେ, ତେଣୁ ମୁଁ ତୁମ ମାଆକୁ ଉଦ୍ଧାର କରିଦେବି, ମୁଁ ଆଉ ତାକୁ ଦାସୀ ରଖିବିନି। ତେଣୁ ଗରୁଡ଼ ଗଲେ, ବହୁତ ଶକ୍ତିଶାଳୀ ଗରୁଡ଼, ତେଣୁ ଗଲେ ସ୍ୱର୍ଗରୁ ଘିନି ଆସିଲେ କ'ଣ ସେ ଯେଉଁ ଅମୃତକୁ ଘିନି ଆସିଲେ ଅମୃତଭାଣ୍ଡ, ସ୍ୱର୍ଗରେ ଅମୃତଭାଣ୍ଡ ଯେଉଁ ରହିଛି ତା ବହୁତ ସୁରକ୍ଷାରେ ରହିଛି, କିନ୍ତୁ ତଥାପି ସମସ୍ତ ସୁରକ୍ଷାକୁ ସେ ପରାହତ କରି ସେ ଅମୃତ ଆଣି ପଳେଇ ଆସିଲେ। କିନ୍ତୁ ତାଙ୍କ ପଛେ ପଛେ ଆସିଲେ ଇନ୍ଦ୍ରଦେବ, ଆସିଲେ ସେ କହିଲେ ଏ ଗରୁଡ଼ଦେବ ଆପଣ ଯେଉଁ ନେଉଛନ୍ତି ଅମୃତ କ'ଣ ପାଇଁ ନେଉଛନ୍ତି ମୋତେ ଟିକେ କୁହନ୍ତୁ ନା, ମୁଁ ମୋର ମାଉସୀ କଦ୍ରୁଙ୍କୁ ଦେବି, ସେ ଏଇ ଅମୃତକୁ ତାଙ୍କର ପୁତ୍ର ସର୍ପମାନଙ୍କୁ ପ୍ରଦାନ କରିବେ। ନା ଏ ଅମୃତକୁ ସର୍ପମାନଙ୍କୁ ପ୍ରଦାନ କରିବେ, ଆପଣ ନେଉଛନ୍ତି ସେଇଟା ତାଙ୍କୁ ଦେବା ପାଇଁ, ନା ମୁଁ କ'ଣ କରିବି, ମୋର ମାଆଙ୍କୁ ସେ ଦାସୀ କରି ରଖିଛନ୍ତି, ତାଙ୍କୁ ଉଦ୍ଧାର କରିବେନି ଏଇଟା ନ କଲେ। ନା ସର୍ପମାନେ ସହଯୋଗ ତାଙ୍କର ବିଷ ରହିଛି, ଏ ଅମୃତ ପାନ କରିକି ସେମାନେ ଯଦି ଅମର ହେଇଯିବେ ତାହେଲେ ସେ ସମସ୍ତଙ୍କୁ ବିଷ ଜଳରେ ସମସ୍ତଙ୍କୁ ବିନାଶ କରିବେ, ଏ ଦ୍ୱାରା କ'ଣ ସମାଜର ମଙ୍ଗଳ ହେବ। ନା ମୁଁ ସେସବୁ କିଛି ଜାଣିନି, ମୁଁ ମୋ ମାଆଙ୍କୁ ଉଦ୍ଧାର କରିବି। ତେଣୁ ତାଙ୍କ ପରେ ଇନ୍ଦ୍ର କହିଲେ ଦେଖନ୍ତୁ ଗରୁଡ଼ଜୀ ଆପଣ ଗୋଟେ କଥା କରନ୍ତୁ, ଏଇ ଅମୃତକୁ ଆପଣଙ୍କ ଦେଇଦିଅନ୍ତୁ, ଆପଣ ମାଉସୀକୁ ଦେଇଦିଅନ୍ତୁ, ଦେଇଦେଲା ପରେ ମୁଁ ତାଙ୍କଠୁ ନେଇଯିବି, ଏଥିରେ ଆଉ କିଛି ଅସୁବିଧା ନାହିଁ। ନା ଠିକ୍ ଅଛି। ତେଣୁ ଗରୁଡ଼ଜୀ ଆସିଲେ ଏବଂ ତାଙ୍କ ପଛେ ପଛେ ଇନ୍ଦ୍ର ଲୁଚିକରି ଆସୁଛନ୍ତି। ଗରୁଡ଼ଜୀ ଯେତେବେଳେ ସେଇ ଅମୃତ ଭାଣ୍ଡକୁ ଦେଇଦେଲେ କଦ୍ରୁଙ୍କୁ ଦେଇଦେଲେ, କଦ୍ରୁ ଦେଖିକି ବହୁତ ଖୁସି ହୋଇଗଲେ। ତେଣୁ ଗରୁଡ଼ଜୀ ପଚାରିଲେ ତାହେଲେ ମୋର ଆଜିଠୁ ମୋର ମା ମୁକ୍ତ ହେଲେ? ନା ହଁ, ତୁମର ମା ମୁକ୍ତ ହେଲେ। ତେଣୁ ସିଏ ଯେତେବେଳେ ତାଙ୍କ ପୁତ୍ରମାନଙ୍କୁ ଡାକୁଛନ୍ତି ଅମୃତ ପାନ କରିବା ପାଇଁ, ସେତେବେଳେ ସାଙ୍ଗେ ସାଙ୍ଗେ ଇନ୍ଦ୍ରା ଆସିଲେ ଏବଂ ତାକୁ ନେଇଗଲେ, ନେଇଗଲେ ଅମୃତଟି ନେଇ ଭାଣ୍ଡଟି ନେଇ ପଳେଇଗଲେ। ତେଣୁ ଏହିଭଳି ଭାବରେ ଏଇ ଆପଖ୍ୟାନଟି କହି ବଶିଷ୍ଠ ମହାରାଜ ଚାଲିଗଲେ। ତାପରେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ଏହିସବୁ ତାଙ୍କ ଭିତରେ ଆଲୋଚନା ଚାଲିଛି। କହୁଛନ୍ତି ଏ ଯେଉଁ ଗୁରୁଦେବ ଏଇଟା କହିଲେ ଆର କ'ଣ ଶିକ୍ଷା ତ କିଛି ଜଣାପଡ଼ିଲାନି, କ'ଣ ଶିକ୍ଷା ଦେଉଛନ୍ତି, କ'ଣ ଆର ଉଦ୍ଦେଶ୍ୟ କ'ଣ? ତେଣୁ ଭଗବାନ ରାମଚନ୍ଦ୍ରଙ୍କୁ ପଚରାଗଲା, ଆପଣ କ'ଣ ଆର ଶିକ୍ଷା କ'ଣ ଜାଣୁଛନ୍ତି, କ'ଣ ଶିକ୍ଷା ପ୍ରାପ୍ତ ହେଉଛନ୍ତି ଆଦିରୁ? ନା ଏଥିରୁ ଏ ଯେଉଁ ଚାରୋଟି ପ୍ରମାଣ ରହିଛି, ଶ୍ରୁତି, ପ୍ରତ୍ୟକ୍ଷ, ଐତିହ୍ୟ, ଅନୁମାନ, ଏହି ପ୍ରମାଣ ଭିତରୁ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ପ୍ରତ୍ୟକ୍ଷ ପ୍ରମାଣରେ ବିଶ୍ୱାସ କରିଗଲେ ବିନତା ତାଙ୍କର ଭୁଲ ସେଇଟା ହେଲା, ପ୍ରତ୍ୟକ୍ଷ ପ୍ରମାଣରେ ବିଶ୍ୱାସ କରିହେବ ନାହିଁ, କାରଣ ପ୍ରତ୍ୟକ୍ଷ ପ୍ରମାଣରେ ବହୁତ ଦୋଷ ରହିଛି, ଦୋଷ ତ୍ରୁଟି ରହିଛି, ଭ୍ରମ ପ୍ରମାଦ ଇତ୍ୟାଦି ଯେଉଁ ବଦ୍ଧ ଜୀବର ଦୋଷ ରହିଛି ସେଇଟା ରହିଛି। ତେଣୁ ଏଇଟା ସେଇଟା ତାଙ୍କର ଏଇଟା ଭୁଲ ହେଲା, ସେ ଶ୍ରୁତିକୁ ବିଶ୍ୱାସ କରିବା କଥା। ଶ୍ରୁତି ପ୍ରମାଣ ଅନୁସାରେ ସୂର୍ଯ୍ୟଦେବଙ୍କର ଯେଉଁ ଘୋଡ଼ା ଅଛି ତାର ଲାଙ୍ଗୁଡ଼ିଟି ହେଉଛି ଧଳା ରଙ୍ଗ। ତେଣୁ ଭଗବାନ ରାମଚନ୍ଦ୍ର ଏଇଟା କହିଲା ପରେ ଲକ୍ଷ୍ମଣ ପଚରାଗଲା, ଆପଣ କ'ଣ ବୁଝିଲେ? ନା ମୁଁ ଏସବୁ ଏତେ କଥା କିଛି ଜାଣେନି, ମୁଁ ଜାଣିଛି ଯେମିତି ଗରୁଡ଼ଜୀ ମାନେ କିଏ ଅନନ୍ତଦେବ ଯିଏକି ଭଗବାନଙ୍କ ଶରଣରେ ଅଛନ୍ତି, ସେଇଥିପାଇଁ ଗରୁଡ଼ ତାଙ୍କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତି ନାହିଁ। ତେଣୁ ସେହିଭଳି ଭାବରେ ଭଗବାନଙ୍କ ଶରଣରେ ଯାଇ ବାଦ ବିବାଦ ନ ପଡ଼ି ଭଗବାନଙ୍କ ଶରଣରେ ଯିବା ହିଁ ଶ୍ରେଷ୍ଠ ଜିନିଷ, ମୁଁ ଆଉ ଏତେ କଥା କିଛି ଜାଣିନି। ତେଣୁ ଏଇଥିରୁ ଜଣାପଡ଼ିଲା ଯେ ଭବିଷ୍ୟତରେ ଯେତେବେଳେ ଏ ଅସୁବିଧାଟି ଆସିବ, ଭଗବାନ ରାମଚନ୍ଦ୍ର ବନକୁ ଯିବେ, ସେତେବେଳେ ମା ଭରତ ଲକ୍ଷ୍ମଣ ଦେବ ତାଙ୍କର ମାଙ୍କର ଅଧୀନରେ ନ ରହି ସେ ତାଙ୍କର ଭାଇ ଭଗବାନ ରାମଚନ୍ଦ୍ରଙ୍କର ଅଧୀନରେ ଆସି ରହିବେ, ତାଙ୍କର ସେବା କରିବେ, ଏ ତ ଜଣାପଡ଼ୁଥିଲା ଭବିଷ୍ୟତ କଥା। ତେଣୁ ସେହିଭଳି ଭାବରେ ଭରତ ମହାରାଜଙ୍କୁ ଯେତେବେଳେ ପଚରାଗଲା ଯେ ଆପଣ ଏଥିରୁ କ'ଣ ବୁଝିଲେ, ତେଣୁ ଭରତ ମହାରାଜ କହିଲେ ଏସବୁ କାହିଁ ମୁଁ ସେଇଟା ପାଉନି, ସେ ମୁଁ ଲେଖିଥିଲି ଜିନିଷଟା ଯେଉଁଠୁ ରହିଯାଇଛି। ତେଣୁ ଏହିଭଳି ଭାବରେ ଶତ୍ରୁଘ୍ନ ଏହିଭଳି ଭାବରେ ସମସ୍ତେ ତାଙ୍କର ନିଜ ନିଜର ଯେଉଁ ଭାବିଲେ ଯେଉଁ ଶିକ୍ଷାଟି ପାଇଛନ୍ତି ବୋଲି ସେ ଶିକ୍ଷାଟିକୁ ସେମାନେ କହିଲେ। ତେଣୁ ଏ କଥା ଯେତେବେଳେ ଇଏ ଗଲେ ମାଆମାନେ ପଳେଇଲେ, ସେତେବେଳେ ମନ୍ଥରା କହୁଛି କୈକେୟୀଙ୍କୁ, ରାଣୀ ଦେଖିଲ ଅର୍ଥ ବୁଝିଲ ଆର କ'ଣ, ଗୁରୁଦେବ ଯାହା କହିଲେ ତାର ଅର୍ଥ କ'ଣ ବୁଝିଲ? ନା କ'ଣ, ନା ତୁ ଦାସୀ ହେଇକି ରହିବୁ, ଏଇ ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ରାଜା ହେବେ, ତୁ ତାଙ୍କ ଦାସୀ ହେଇକି ରହିବୁ, ଏଇଭଳି ମୁଁ ସେ ଲେଖିଥିଲି, କାହିଁ ମୁଁ ପାଉନି, ଯାହା ବି ହଉ। ତେଣୁ ଏଇ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ପ୍ରକୃତରେ ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ, ଅନ୍ୟ ଆମେ ଆଖିରେ ଦେଖିଲେ ମଧ୍ୟ ସେଇଟା ପ୍ରକୃତ ପ୍ରମାଣ ନୁହଁ, ସେଥିରେ ଭୁଲ ରହିଛି। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ କହିଲେ ଶ୍ରୁତି ପ୍ରମାଣ, ତାଙ୍କୁ ଦେଖୁଛନ୍ତି, ଆଖିରେ ଦେଖୁଛନ୍ତି, ସମସ୍ତେ ଯାଉଛନ୍ତି ଚନ୍ଦ୍ରପୃଷ୍ଠରେ ଆରୋହଣ କରିଛନ୍ତି ଏସବୁ, କିନ୍ତୁ ସେ ବିଶ୍ୱାସ କଲେ ନାହିଁ, କାରଣ ସେ ଶାସ୍ତ୍ର ପ୍ରମାଣ ଜାଣିଛନ୍ତି ଅନ୍ୟ ଲୋକ ଅନ୍ୟ ଗ୍ରହକୁ ଯିବା ପାଇଁ ଯେଉଁ ରହିଛି ନିୟମ ରହିଛି, ସେ ନିୟମ ହେଉଛି କ'ଣ ନା ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ପ୍ରତିଷ୍ଠା, ଅଧୋ ଗଚ୍ଛନ୍ତି ତମସା। ସତ୍ୟଗୁଣ ଫଳ ସ୍ୱରୂପ ଏ ଶରୀର ତ୍ୟାଗ କଲେ ସେମାନେ ପରଶରୀର ଆଉ ଗୋଟେ ଶରୀର ପ୍ରାପ୍ତ ହେବେ, ଯେଉଁ ଶରୀରରେ କି ସେମାନେ ଉନ୍ନତ ଲୋକକୁ ଯିବେ। ତେଣୁ ଏ କଥା ପ୍ରଭୁପାଦ ମହାରାଜ ଏଇ ଶାସ୍ତ୍ରରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ତେଣୁ ଯଦିଓ ସେ ଦେଖୁଛନ୍ତି ଚନ୍ଦ୍ରପୃଷ୍ଠରେ, ଟିଭିରେ ଦେଖାଯାଉଛି ଚନ୍ଦ୍ରପୃଷ୍ଠରେ ଆମର ବୈଜ୍ଞାନିକମାନେ ଯାଇ ପହଞ୍ଚନ୍ତି, ସେଇଟାକୁ ସେ ଗ୍ରହଣ କଲେ ନାହିଁ। ତେଣୁ ସେ କଥାକୁ ତାଙ୍କର କେତେଜଣ ଶିଷ୍ୟ ମଧ୍ୟ ତାଙ୍କୁ ପ୍ରଭୁପାଦଙ୍କୁ ଗ୍ରହଣ କରିପାରିଲେ ନାହିଁ, ବୋଲେ ଶ୍ରୁତି ପ୍ରମାଣ ଶ୍ରେଷ୍ଠ ପ୍ରମାଣ ବୋଲି ସେ ଜାଣିପାରିଲେ ନାହିଁ। ସେ ତାଙ୍କ ଗୁରୁଦେବଙ୍କୁ ତ୍ୟାଗ କରିଦେଲେ। କିନ୍ତୁ ପ୍ରକୃତରେ ପରେ ଦେଖାଗଲା ବୈଜ୍ଞାନିକମାନେ ମଧ୍ୟ ଗୋଟେ ରଚନା କରିଛନ୍ତି, ଗୋଟେ ବହି ଲେଖିଛନ୍ତି ଅନ୍ୟ କେତେଜଣ ବୈଜ୍ଞାନିକ, ଯେ ପ୍ରକୃତରେ ସେମାନେ ଯାଇନଥିଲେ ଚନ୍ଦ୍ରପୃଷ୍ଠକୁ। ସେମାନେ ଯେଉଁ ଏଇ ଚନ୍ଦ୍ରପୃଷ୍ଠରୁ ବର୍ତ୍ତମାନ ଆମେରିକାରେ ସେ ସ୍ଥାନରେ ରହିଛି, ଗୋଟେ ସ୍ଥାନ ରହିଛି ଯେଉଁଠି ଚନ୍ଦ୍ରପୃଷ୍ଠରୁ ସେମାନେ ଯେଉଁ ଆଣିଥିଲେ ଯେଉଁ ମାଟି ବା ପଥର କୁଣ୍ଡ ସବୁ ଯାହା ସବୁ ଆଣିଥିଲେ ସେସବୁ ରହି ସେଠି ରହିଛନ୍ତି, ଲୋକମାନେ ସେଇ ଯେଉଁ ଦର୍ଶନ କରୁଛନ୍ତି ସେଇଟାକୁ। କିନ୍ତୁ ପ୍ରକୃତରେ ସେସବୁ ମିଥ୍ୟା। ପରେ ଏବେ ବୈଜ୍ଞାନିକମାନେ ଗୋଟେ ଆଉ ଗୋଟେ ବହି ରଚନା କରିଛନ୍ତି, ବହି ଲେଖିଛନ୍ତି, ଯେଉଁଥିରେ ଲେଖା ହେଇଛି ପ୍ରକୃତରେ ବୈଜ୍ଞାନିକମାନେ ଯାଇନଥିଲେ ଚନ୍ଦ୍ରପୃଷ୍ଠକୁ ଯାଇନଥିଲେ, ତାର ସବୁ ପ୍ରମାଣ ଦେଇଛନ୍ତି। କ'ଣ ସେ ପ୍ରମାଣ? ଆମ ଶ୍ରୀ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ କଥା କହୁଥିଲେ, ଯେ ସେମାନେ ଲେଖିଛନ୍ତି ଯେ ବୈଜ୍ଞାନିକମାନେ ଯାଇଥିଲେ ସେସବୁ ଭିଡ଼ିଓ ସୁଟିଂ କରିଛନ୍ତି, ସେ ସେଠି ଆମେରିକାର ପତାକା ଲଗାଇଛନ୍ତି, ଆମେରିକାର ଜାତୀୟ ପତାକା ଲଗାଇଛନ୍ତି। କିନ୍ତୁ ସେଠି ସେମାନେ କହୁଛନ୍ତି ଚନ୍ଦ୍ରପୃଷ୍ଠରେ ବାୟୁ ନାହିଁ, ଜଳ ନାହିଁ, କିଛି ନାହିଁ, ସେଠି ଜୀବନ ନାହିଁ। କିନ୍ତୁ ସେ ଯେଉଁ ଫ୍ଲାଗ୍ଟି ଲଗାଇଛନ୍ତି, ଯେଉଁ ପତାକାଟି ଲଗାଇଛନ୍ତି, ସେଇଟା ଫରଫର ହେଇ ଉଡ଼ୁଛି। ତା ମାନେ ଜଣାପଡ଼ୁଛି ପବନ ସେଠି ଅଛି, ପବନ ନଥିଲେ କେମିତି ଫରଫର ହେଇ ଉଡ଼ୁଥାନ୍ତା? ତେଣୁ ଏଇଥିରେ ପ୍ରମାଣ ମିଳିଲା ଯେ ପ୍ରକୃତରେ ସେମାନେ ଚନ୍ଦ୍ରପୃଷ୍ଠକୁ ଯାଇନାହାନ୍ତି, ସେମାନେ ଆଉ ଗୋଟେ କେଉଁଠି ମରୁଭୂମିରେ ସେଇଟାକୁ ଭିଡ଼ିଓ ସୁଟିଂ କରି ତାକୁ ସେଇଭଳି ଭାବରେ ଦେଖାଇ ଦେଇଥିଲେ। ଏ ଭ୍ରମ ଲୋକମାନଙ୍କର ରହିଛି, ଠକିବା ମନୋବୃତ୍ତି ରହିଛି, ବୈଜ୍ଞାନିକମାନେ ମଧ୍ୟ ସେହିଭଳି ଭାବରେ ଠକିବା ମନୋବୃତ୍ତି ରହିଛି। ତେଣୁ ଯେଉଁ ଉନ୍ନତ ଲୋକ ସବୁ ରହିଛି, ଏ ଉନ୍ନତ ଲୋକର ଐଶ୍ୱର୍ଯ୍ୟ ଆମେ ଏଇଥିରୁ କଳ୍ପନା କରିପାରିବା। ପ୍ରଭୁପାଦ ମହାରାଜ ଆମର ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ବ୍ରହ୍ମ ଲୋକର ଯେଉଁ ଐଶ୍ୱର୍ଯ୍ୟ ରହିଛି, ତାଙ୍କର ଐଶ୍ୱର୍ଯ୍ୟ ଏଇ ଗୋଟିଏ ଶ୍ଳୋକରେ ସେ ଐଶ୍ୱର୍ଯ୍ୟର କିଛି ଅଂଶ ସେ ଦେଖାଇଛନ୍ତି, ଭଗବାନ ଦେଖାଇଛନ୍ତି ଅର୍ଜୁନଙ୍କୁ। ଏ ଅର୍ଜୁନ, ବ୍ରହ୍ମ ଲୋକର ଐଶ୍ୱର୍ଯ୍ୟ ମୁଁ ତୁମକୁ କ'ଣ କହିବି, ଖାଲି ଏତିକି ଜାଣି ରଖ ଯେ ସହସ୍ର ଯୁଗ ପର୍ଯ୍ୟନ୍ତମ ଅହର୍ଯତ୍ ବ୍ରହ୍ମଣ ବିଧୁ, ତାଙ୍କର ଗୋଟିଏ ଦିନ ହେଉଛି ହଜାର ଦିବ୍ୟ ଯୁଗ। ଏଇଥିରୁ ତାଙ୍କର ଐଶ୍ୱର୍ଯ୍ୟ ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି, ଏଇଥିରୁ ଆମେ ଜାଣିବା ତାଙ୍କର ଐଶ୍ୱର୍ଯ୍ୟ କିଭଳି ଭାବେ ରହିଛି। ତାଙ୍କର ରାଜଧାନୀ ସବୁ ସୁବର୍ଣ୍ଣରେ ନିର୍ମିତ, ସୁବର୍ଣ୍ଣ ତାଙ୍କର ଭୂମି ହେଉଛି ସୁବର୍ଣ୍ଣରେ ନିର୍ମିତ ହେଇଛି, ରାଜଧାନୀ ତାଙ୍କର ସବୁ ରହିଛି। ତେଣୁ ଏଇଭଳି ଭାବରେ ଯେତେ ଉନ୍ନତ ଲୋକକୁ ଯିବା, ଯେଉଁମାନେ ବିଶେଷ ଭାବରେ ବ୍ରହ୍ମପଦ ପରମେଶ୍ୟ ସେଇଟା କୁହନ୍ତି, ପରମେଶ୍ୟ ପଦ ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି ପରମେଶ୍ୟ ପଦ, ଯେଉଁମାନେ ଶ୍ରେଷ୍ଠ ପଦ ଯେଉଁ ପ୍ରାପ୍ତ ହେବା ପାଇଁ ଚାହାନ୍ତି, ପରମେଶ୍ୟ ପଦ ପ୍ରାପ୍ତ ହେବା ପାଇଁ ଚାହାନ୍ତି ସେମାନେ, ତେଣୁ ସେମାନେ ଶହେ ଜନ୍ମ ଧରି ବହୁତ ତପସ୍ୟା କରନ୍ତି, ସ୍ୱଧର୍ମ ପାଳନ କରନ୍ତି, ଯାହାଫଳରେ କି ସେମାନେ ବ୍ରହ୍ମ ପଦ ପ୍ରାପ୍ତ ହୋଇପାରିବେ। ତେଣୁ ଏଇଠି ଯେଉଁ ବ୍ରହ୍ମା ଏଇ କଳ୍ପରେ ଏଇ ଯେଉଁ ବର୍ତ୍ତମାନ ଯେଉଁ ବ୍ରହ୍ମା ଅଛନ୍ତି, ଏଇ ତାଙ୍କର ଗୋଟିଏ କଳ୍ପ ଯେଉଁ ରହିଛି, ଯେଉଁ ପଦ୍ମ କଳ୍ପ, ଯେଉଁ ପ୍ରଥମ ଦିନ ଯେଉଁ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, ପ୍ରଥମ ଦିନ ଯେଉଁ ରହିଛି ସେଇଟାକୁ ପଦ୍ମ କଳ୍ପ ବୋଲି କୁହାଯାଉଛି ଶାସ୍ତ୍ରରେ। ଆମର ଯେମିତି ସୋମବାର, ମଙ୍ଗଳବାର, ବୁଧବାର ଇତ୍ୟାଦି ସାତ ଦିନର ନାମ ରହିଛି, ସେଇଭଳି ଭାବରେ ଶାସ୍ତ୍ରରେ ସବୁ କଳ୍ପର ନାମ ରହିଛି, ପଦ୍ମକଳ୍ପ, ବରାହ କଳ୍ପ ଇତ୍ୟାଦି ବିଭିନ୍ନ ପ୍ରକାର କଳ୍ପ ନାମ ସବୁ ରହିଛି, ତିରିଶ ଦିନର ନାମ ରହିଛି। ତେଣୁ ବ୍ରହ୍ମା ଯେତେବେଳେ ଜନ୍ମ ହେଉଛନ୍ତି ସେଇଟାକୁ ପଦ୍ମକଳ୍ପ ବୋଲି କୁହାଯାଉଛି। ବ୍ରହ୍ମା ଜନ୍ମ ହେଉଛନ୍ତି ବା ଜାତ ହେଉଛନ୍ତି, ସେ କେଉଁ ମାତୃଗର୍ଭରୁ ଆସୁନାହାନ୍ତି, ତାଙ୍କର ପିତା ଗର୍ଭଦେବ ସାଇ ବିଷ୍ଣୁ ସେ ଯେତେବେଳେ ଶୟନ କରିଛନ୍ତି ଗର୍ଭଦେବ ଜଳରେ, ଆମେ ଯେଉଁ କହୁଛେ ଯେତେବେଳେ ବ୍ରହ୍ମାଣ୍ଡ ଧ୍ୱଂସ ହୋଇଯାଉଛି, ତାପରେ ପୁଣି ପ୍ରଳୟ ପ୍ରୟୋଗୀ ଜଳରେ ଭଗବାନ ଗର୍ଭଦେବ ସେ ବିଷ୍ଣୁ ଶୟନ କରୁଛନ୍ତି, ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରୁଛି, ଯେଉଁ ପଦ୍ମରେ ବ୍ରହ୍ମା ଜାତ ହେଉଛନ୍ତି। ତେଣୁ ଏଇଠି ତାଙ୍କ ବିଷୟରେ କୁହାଯାଉଛି, ପୂର୍ବଶ୍ୟାଦୌ ପରାର୍ଦ୍ଧସ୍ୟ ବ୍ରାହ୍ମ ନାମ ମହାନଭୂତ। ଏ ବ୍ରହ୍ମକଳ୍ପ ଏଇଭଳି ଭାବରେ ତାଙ୍କର ତିରିଶଟି କଳ୍ପ, ତିରିଶ ଦିନ ରହିଛି, ଏଇଭଳି ଭାବରେ ତାଙ୍କର ବର୍ଷ ମାସ ରହିଛି, ବର୍ଷ ରହିଛି, ଏଇଭଳି ଭାବରେ ତାଙ୍କର ଶହେ ବର୍ଷ ରହିଛି। ଇଏ ହେଉଛି ବ୍ରହ୍ମକଳ୍ପ, ପୂର୍ବ ଜନ୍ମରୁ ଆରମ୍ଭ କରି ଅନ୍ତିମ ପର୍ଯ୍ୟନ୍ତ, ପରାର୍ଦ୍ଧ ପର୍ଯ୍ୟନ୍ତ, ଏଇଟାକୁ ବ୍ରାହ୍ମ ନାମ ମହାନଭୂତ, ଏଇଟାକୁ ବ୍ରହ୍ମକଳ୍ପ ବୋଲି କୁହାଯାଉଛି। ଏବଂ କଳ୍ପ ଯତ୍ରା ଭଗବତ ବ୍ରହ୍ମା, ଯେଉଁ କଳ୍ପରେ ବ୍ରହ୍ମା ଜନ୍ମ ହେଲେ
ସେ ପହଞ୍ଚି ବ୍ରହ୍ମକଳ୍ପ ଶବ୍ଦ ବ୍ରହ୍ମେତି ଯଂ ବିଧୁ ଶବ୍ଦ ବ୍ରହ୍ମ ମଧ୍ୟ କୁହାଯାଏ ବେଦ ଧ୍ୱନି ତାଙ୍କର ବ୍ରହ୍ମା ଯେତେବେଳେ ଜାହତ ହେଉଛନ୍ତି ବ୍ରହ୍ମାଙ୍କର ମୁଖରୁ ବେଦ ଜାହତ ହେଉଛନ୍ତି ପ୍ରଥମେ ଅବଶ୍ୟ ବ୍ରହ୍ମା ଜାଣିପାରିନଥିଲେ ତାପରେ ତାଙ୍କର ମୁଖରୁ ବେଦ ଆସିଛନ୍ତି ଭଗବାନ ତାଙ୍କର ହୃଦୟରେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି ଯେଉଁ ବର୍ଣ୍ଣନା କରାଯାଇଛି ବ୍ରହ୍ମା ପ୍ରଥମେ ଯେତେବେଳେ ଜାହତ ହେଲେ ସେତେବେଳେ ସେ ପଦ୍ମପୃଷ୍ଠରେ ବସି ଦେଖୁଛନ୍ତି କାହାକୁ ଦେଖିପାରୁନାହାନ୍ତି ଚାରିପଟକୁ ଯେତେବେଳେ ଚାହୁଁଛନ୍ତି ଚାରିପଟରେ ଚାହିଁବାରୁ ତାଙ୍କର ଚାରୋଟି ମୁଖ ହୋଇଯାଇଛି ଏବଂ ସେ ଚେଷ୍ଟା କଲେ ଜାଣିବା ପାଇଁ ଯେ ତାଙ୍କର କେଉଁଠୁ ସେ ଆସିଛନ୍ତି ବହୁତ ବର୍ଷ କାଳ ଚେଷ୍ଟା କଲେ ସେଥିରେ ସେତେବେଳେ କୃତକାର୍ଯ୍ୟ ହୋଇପାରିଲେ ନାହିଁ ସେତେବେଳେ ସେ ପୁଣି ସେଇ ପଦ୍ମପୃଷ୍ଠକୁ ଆସିଲେ ଏବଂ ସେହି ସମୟରେ ପଦ୍ମପୃଷ୍ଠରେ ବସିଥିଲା ବେଳେ ସେହି ସମୟରେ ସେ ପ୍ରଳୟ କହିଲି ଜଳ ଯେଉଁ ରହିଛି ସେଇ ଜଳରୁ ଦୁଇଟି ଅକ୍ଷର ଦୁଇଥର ସେ ଶୁଣିଲେ ଯାହାକି ସ୍ପର୍ଶବର୍ଣ୍ଣର ଷୋହଳ ଏବଂ ଏକୋଇଶତମ ଅକ୍ଷର ଯାହାକି ତ ଏବଂ ପ ଏଇ ଦୁଇଟି ଅକ୍ଷର ଦୁଇଥର ସେ ଶୁଣିଲେ ତପ ତପ ଏଇ ଦୁଇଥର ଶୁଣିଲେ ସେ ଆକାଶବାଣୀ ଶୁଣିଲେ ସେ ତେଣୁ ତପସ୍ୟା ସେ କରିବା ପାଇଁ ଆରମ୍ଭ କଲେ ବହୁତ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଯେଉଁ ଜ୍ଞାନ ପ୍ରଦାନ କଲେ ଚତୁଶ୍ରୁତି ଭାଗବତ ବୋଲି କୁହାଯାଉଛି ସେ ଜ୍ଞାନ ଯାହାକି ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏହି ଚାରୋଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ ହେଉଛି ଅଦ୍ଭୁତ କର୍ମଣ ସିଏ ଭଗବାନ ସମସ୍ତ ଜ୍ଞାନକୁ ବିସ୍ତାର କରିପାରନ୍ତି ପୁଣି ସଙ୍କୁଚିତ କରି ଗୋଟିଏ ଅକ୍ଷର ମଧ୍ୟ ପ୍ରକାଶ କରିପାରନ୍ତି ଯାହାକି ବେଦରେ କୁହାଯାଉଛି ଓଂକାର ଓଂ ପ୍ରଣମ ସର୍ବବେଦେଷୁ ସମସ୍ତ ବେଦକୁ ଯଦି ସଙ୍କୁଚିତ କରି ଗୋଟିଏ ଅକ୍ଷରରେ ପ୍ରକାଶ କରାଯାଏ ସେ ହେଉଛି ଓଂକାର ଏବଂ ଏହି ଓଂକାରକୁ ବିସ୍ତାର କଲେ ରହୁଛି ଆମର ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ଯେ ପ୍ରଣବେତ ଯେଇ ଅର୍ଥ ଗାୟତ୍ରୀ ତ ସେଇ ହଏ ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ ଓଂ ଭୂର୍ ଭୁବଃ ତସ୍ ବିଦୁର୍ ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧିମହି ଧିଓ ୟୋନ ପ୍ରଚୋଦୟାତ୍ ଇଏ ହେଉଛି ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ ପୁଣି ଗାୟତ୍ରୀ ବିସ୍ତାରକୁ ଚତୁଶ୍ରୁତି ଭାଗବତ ବୋଲି କୁହାଯାଉଛି ସେହି ଶ୍ଳୋକ ସେହି ଅର୍ଥ ବିବଳିଆ ଚତୁଶ୍ରୁତି ଭାଗବତ କହେ ସେହି ଅର୍ଥକୁ ବିସ୍ତାର କଲେ ଚତୁଶ୍ରୁତି ଭାଗବତ ରହୁଛି ଯାହାକି ଭଗବାନ ବ୍ରହ୍ମାଙ୍କ ହୃଦୟରେ ପ୍ରଦାନ କରିଛନ୍ତି ତେନେ ବ୍ରହ୍ମ ହୃଦୟ ଯାହାଦି କବୟେ ପ୍ରଥମ ଶ୍ଳୋକରେ ଭାଗବତଙ୍କ କଥା କୁହାଯାଇଛି ବ୍ୟାସଦେବ ରଚନା କରିଛନ୍ତି ବ୍ରହ୍ମାଙ୍କ ହୃଦୟରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ବଂଶୀ ବାଦନ କରି ସେ ଜ୍ଞାନ ପ୍ରଦାନ କରିଛନ୍ତି ମୁଖରେ କହିକିରି ସେ ଭଗବାନଙ୍କୁ ବ୍ରହ୍ମାଙ୍କୁ ଜ୍ଞାନ ଦେଇନାହାନ୍ତି କେବଳ ବଂଶୀ ମାଧ୍ୟମରେ ବଂଶୀଧ୍ୱନି ମାଧ୍ୟମରେ ସେ ଜ୍ଞାନ ପ୍ରଦାନ କରିଛନ୍ତି ଏଇଟା ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି ତେଣୁ ବ୍ରହ୍ମା ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ତାଙ୍କର ଚତୁର୍ମୁଖରୁ ଏଇ ଜ୍ଞାନ ବେଦ ଚତୁର୍ମୁଖରେ ସେ ଉଚ୍ଚାରଣ କଲେ ଭାଗବତମର ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଯେଉଁ ପରୀକ୍ଷିତ ମହାରାଜଙ୍କୁ ଯେତେବେଳେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଯାଉଛନ୍ତି ପ୍ରଥମେ ସେ ମଙ୍ଗଳାଚରଣ କରିବାକୁ ଭୁଲି ଯାଇଥିଲେ କାରଣ ଏତେ ପରୀକ୍ଷିତ ମହାରାଜଙ୍କର ଯେଉଁ ପ୍ରଶ୍ନରେ ସେ ଅଭିଭୂତ ହୋଇ ପଡ଼ିଲେ ସାଙ୍ଗେ ସାଙ୍ଗେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କଲେ ଭଗବାନ ମଙ୍ଗଳାଚରଣ କରିନଥିଲେ ତାପରେ ଚତୁର୍ଥ ଅଧ୍ୟାୟରେ ପୁଣି ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେବେଳେ ବିଭିନ୍ନ ପ୍ରଶ୍ନ ପଚାରିଲେ ସୁଖଦେବ ଗୋସ୍ୱାମୀ ସେଇଠି ମଙ୍ଗଳାଚରଣ କରିଛନ୍ତି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 12-24 ଏହି 13 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରିଛନ୍ତି ଭଗବାନ କଥା କହିବା ପୂର୍ବରୁ ସେ ମଙ୍ଗଳାଚରଣ କରିଛନ୍ତି ଯଦିଓ ପରେ କଲେ କିନ୍ତୁ ମଙ୍ଗଳାଚରଣ କରିଛନ୍ତି ସେହି ଶ୍ଳୋକରେ ଗୋଟେ ରହିଛନ୍ତି ଶ୍ଳୋକ ଯେ ଭୂତୈର୍ ମହଦ୍ବିଜ ଇମା ପୁର ବିଭୁ ନିର୍ମାୟ ସେତେ ଯଦ ଅମସୁ ପୁରୁଷ ଭୁଙ୍କ୍ତେ ଗୁଣାନ୍ ଗୁଣ ଷୋଡ଼ଶ ଷୋଡ଼ଶାତ୍ମକ ଷୋଳଙ୍କୁ ସିଷ୍ଟ ଭଗବାନ ବତାସିମି ଆଉ ଗୋଟେ ଶ୍ଳୋକରେ ଅଛି ଏଇଟା ଯେ ବ୍ରହ୍ମାଙ୍କର ମୁଖରୁ ଏଇ ବେଦ ବାହାରିଥିଲେ ଆଉ ଗୋଟେ ଶ୍ଳୋକ ଏଇଟା ସେ ଶ୍ଳୋକରେ କହୁଛନ୍ତି ଯେ ପ୍ରଚୋଦିତା ଜେନ ପୁରା ସରସ୍ୱତୀ ବିତନ୍ନତା ଆଦର୍ଶ ସତୀଂ ସ୍ମୃତିଂ ହୃଦି ସ୍ୱଲକ୍ଷଣ ପ୍ରାଦୁର୍ଭୂତ କ୍ଲାଶତ ସ୍ୱମେ ଋଷିନାଂ ଋଷିବ ପ୍ରସିଦ୍ଧତାମ ସେ କଥା ସୁଖଦେବ ଗୋସ୍ୱାମୀ ତାଙ୍କର ମଙ୍ଗଳାଚରଣ କହିଛନ୍ତି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 22 ଶ୍ଳୋକରେ ବହୁତ ଦିନ ତଳେ ଆମର ଯେଉଁ ସଣ୍ଡେ ପ୍ରୋଗ୍ରାମ ହେଉଥିଲା ସଣ୍ଡେ ପ୍ରୋଗ୍ରାମ ଗୋଟେ ଥର ଏଇଠି ହେଇଥିଲା ଏଇଠି ଆମର ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ ଆସିଥିଲେ ସେ ଏଇ ଶ୍ଳୋକଟି କଥା କହୁଥିଲେ ଏଇ ଶ୍ଳୋକଟି ଉପରେ ବ୍ୟାଖ୍ୟା କରିଥିଲେ ସେଦିନ ଆପଣମାନଙ୍କର ମନେ ଅଛି ସେ ଆସିଥିଲେ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ ସେଦିନ ଏଇ ଶ୍ଳୋକଟି କହିଥିଲେ ଯେ ପ୍ରଚୋଦିତା ଜୈନ ପୁରା ସରସ୍ୱତୀ ଅତୀତରେ ଯେଉଁଭଳି ଭାବରେ ବ୍ରହ୍ମାକୁ ଯେଉଁ ଜ୍ଞାନ ଦେଇଥିଲେ ଭଗବାନ ପ୍ରଚୋଦିତା ସେଇ ତାଙ୍କୁ ସେ ଜ୍ଞାନ ପ୍ରଦାନ କରିଥିଲେ
सरस्वती वितन्नता अजस्य सतिं स्मृतिं हृदि। तेणु अजस्य हूँ ब्रह्मांकर गोटे नाम हूँ अज, कारण से स्वयं जात होती मातृगर्भ से आसीना तेनाली अज बोली कह अजस्य सतिं स्मृति हृदि, हृदय भगवान से ज्ञान प्रदान करते तेणु तर मुखर सरस्वती देवी वेद रूप से आविर्भाव होते। तेणु स्व स्वलक्षण प्रादुर्भूत क्लाश्यत स्वयं ऋषिनांग ऋषभ प्रसिद्ध, से ही भगवान जे कि ऋषि मानक श्रेष्ठ से ही भगवान मो उपर प्रसिद्ध हूँ मो उपर प्रसन्न हूँ। ये भाव से मंगलाचरण करोटी श्लोक मंगलाचरण करतापर परीक्षित महाराज प्रश्न सब उत्तर दे तृतीय स्कंद पंचम अध्याय वर्णना कर ब्रह्मा नारद संवाद को उद्धार कर। तेणु ब्रह्मा जितेबाद प्रथम ये ब्रह्मकल्पर पद्मकल्पर जो जात है से जात समय रे बहुत काल तपस्या कलापर भगवान तुम ज्ञान प्रदान कर जो ज्ञान प्राप्त ही से रचना कर सब ये भौतिक जगत को सृष्टि करेणु आम प्रभुपाद महाराज कहती हि इज द फास्ट इंजीनियर ऑफ दिस यूनिवर्स, ये विश्वर से श्रेष्ठ प्रथम इंजीनियर वैज्ञानिक कौन इंजीनियर से प्रथम इंजीनियर से ब्रह्मा। तेणु यही भाव से सृष्टि कर रात्रि हेले प्रलय हो जा दिन हेले सृष्टि होकर मास वर्ष यही भाव शहे वर्ष होते भौतिक जगत पूर्ण भाव ध्वंस हम जो ब्राह्मकल्प कति कल्पर नाम रही तीस दिन कल्पर राम रही विश्वनाथ चक्रवर्ती भाषा लिखिं सब नाम रही सब तीस कल्पर नाम रही। तेणु यो जो मैंने जदि ब्रह्मपद बहुत सब श्रेष्ठ पद किंतु जो मैंने भगवान भक्त दुईट उदाहरण रही दुईट श्लोक अच्छा भागवतम ये से कहते आम परमेश्वरी दरकार नहीं ब्रह्मपद मत दरकार नहीं आम कालिया पत्नी मान स्तुति भगवान से स्तुति श्लोकटी कही आउ गोटे प्रसिद्ध स्तुति अच्छी जे कि वृत्रासुर जो भगवान स्तुति कर इंद्रों सहित युद्ध कला बेले से युद्ध से भगवान को स्तुति कर चारोटी प्रसिद्ध श्लोक रही गोटे श्लोक से कहते न पारमेष्ठ्यम न सार्वभौम्यम न रसाधिपत्यम न यू वर्णना कराई जो मैंने भगवान भक्त से मैंने पारमेष्ठ पद प्राप्त भाव चाहती ना। तेणु भगवान जदि कह भक्त तुम्हें कौन मोटू किसी बर नि वृत्रासुर तर भागवत षष्ठ स्कंद एगार अध्याय जो रही पचीस श्लोक कथा कहते न नाक पृष्ठम न च पारमेष्ठ्यम न सार्वभौमम न रसाधिपत्यम न योग सिद्धि अपनर्भवं वा समंजसत्वां विरहाय कांखे। यही वृत्रासुर जो स्तुति रही चारोटी स्तुति चारोटी श्लोक से वर्णना करते ये बहुत प्रसिद्ध भागवत प्रसिद्ध श्लोक रही। तेणु द्वितीय श्लोक द्वितीय स्तुति से कहते न नाक पृष्ठ यदि भगवान कहे हे वृत्रासुर तुम्हें कौन चाहू मोटे ग्रहण कर मुझे तुमको प्रदान करी से समाधिग्रस्त हो जाए युद्ध कर इंद्रों सहित कि समाधिग्रस्त हो जाए भगवान दर्शन करगवान सहित कथोपकथन कर स्तुति मध्यम तेणु भगवान जी कह वृत्रासुर तुम्हें मोटे किसी वर ग्रहण कर कौन चाहू कौन पाई मत स्तुति करेवी कौन चाहू ना प्रभु मोर कि दरकार नहीं न नाक पृष्ठम नाक पृष्ठम कह स्वर्गलोक स्वर्गलोक दरकार नहीं जो स्वर्गलोक जावाई जो मैंने वैदिक शास्त्र में वर्णना कर लोक मैंने यम चैतन्य चर्चा मत वर्णना कर जो जिते जीव अच्छा 84 लाख प्रकार जीव अच्छा भितर अधिकांश होती से उन्नत श्रेणी नुहति जमी बुद्ध म्लेच्छ बुद्ध ये सब रही जो मैंने प्रकृत से मैंने भगवान शरण जाती ना। तेणु जो मैंने केतज अच्छा जो मैंने भगवान शरण जाती भितर अधिकांश होती वेद को मुखर मानती कि प्रकृत में तार अर्थ को से ग्रहण करती ना वेद वेदनिष्ठ मध्य अधिक सब अधिकांश होती कौन ना से वेद को केवल मुखर मानती प्रकृत वेद को वेद अनुसार कार्य करती ना वेद नीति से परिचालित हमें ना ଏବଂ ଯେତେବେଳେ ତାଙ୍କ ଭିତରୁ ଆଉ ଯେତିକି ଜଣ ରହିଲେ ଅଳ୍ପ କେତେ ଜଣ ଜୀବ ରହିଲେ ସେମାନେ ଯଦିଓ ବେଦକୁ ଗ୍ରହଣ କରୁଛନ୍ତି, ତାଙ୍କ ଭିତରୁ ସେମାନେ ବେଦରେ କେବଳ ଏଇ ଯେଉଁ କର୍ମକାଣ୍ଡୀୟ ଧାରାକୁ ସେମାନେ କହନ୍ତି, ବେଦରେ ଇଏ ହେଉଛି ଶ୍ରେଷ୍ଠ ଜିନିଷ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ମଧ୍ୟ ଭଗବାନ ସେ କଥା କହୁଛନ୍ତି, ଯେ ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପ୍ରସ୍ଥିତ ବେଦବାଦର ତାପାର୍ଥ ନାନ୍ୟତ ଅସ୍ଥିତି ବାଦିନ। ବେଦରେ ଏ ଯେଉଁ କର୍ମକାଣ୍ଡୀୟ ଧାରା ରହିଛି ଏତେ ତାଙ୍କୁ ଆକୃଷ୍ଟ କରେ, ସେମାନେ ଭାବନ୍ତି ବେଦରେ ଆଠରୁ ଉନ୍ନତ କିଛି ଜିନିଷ ନାହିଁ, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଜିନିଷ। ତେଣୁ ଅଧିକାଂଶ ବେଦବାଦୀମାନେ ଯେଉଁ ରହିଛନ୍ତି ସେମାନେ ଏଇ ସ୍ୱର୍ଗକୁ ଯିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଜଣେ ଭକ୍ତ ସେ କହୁଛି ନ ନାକ ପୃଷ୍ଠମ, ଏ ସ୍ୱର୍ଗ ଆମର ଦରକାର ନାହିଁ, ନା ତାଠାରୁ ଉନ୍ନତ କିଛି ନିଅ, ନା ନ ପାରମେଷ୍ଠମ, ସ୍ୱର୍ଗ ଲୋକ ଉନ୍ନତ ହେଉଛି ପାରମେଷ୍ଠୀ ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହିଛନ୍ତି ସହସ୍ର ଯୁଗ ପର୍ଯ୍ୟନ୍ତ ତାଙ୍କର ରହିଛି ଐଶ୍ୱର୍ଯ୍ୟ ରହିଛି, ଶ୍ରେଷ୍ଠ ଐଶ୍ୱର୍ଯ୍ୟ ତାଙ୍କର ବୃତ୍ତରାଶ୍ର କହୁଛନ୍ତି, ସେଇଟା ମଧ୍ୟ ମୋର ଦରକାର ନାହିଁ, ନ ନ ନାକ ପୃଷ୍ଠମ ନ ପାରମେଷ୍ଠମ ନ ସାର୍ବଭୌମ, ନହେଲେ ତୁମେ ଅନ୍ତତ ପକ୍ଷେ ପୃଥିବୀର ନହେଲେ ପୃଥିବୀର ସମ୍ରାଟ ହୁଅ, ନା ନା ସର୍ବଭୌମ ମୋର ଦରକାର ନାହିଁ, ସର୍ବଭୌମ ପଦ ଦରକାର ନାହିଁ, ନା ସର୍ବଭୌମ, ନା ନୀଚ ତଳରେ ମଧ୍ୟ ରସା ତଳରେ ମଧ୍ୟ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ରସାତଳ କିଛି ତମେ ନିଅ, ରସାତଳରେ ଭୋଗ କର, ଉପଭୋଗ କର ଐଶ୍ୱର୍ଯ୍ୟ, ନା ନା ନ ରସାଧିପତ୍ୟମ। ଆଚ୍ଛା ଠିକ୍ ଅଛି, ତମେ ନହେଲେ କିଛି ଯୋଗ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଠରଟି ଯୋଗ ସିଦ୍ଧି ରହିଛି, ଅନେକ ପ୍ରକାର ଯୋଗ ସିଦ୍ଧି ରହିଛି, ଯେଉଁ ଯୋଗ ସିଦ୍ଧି ପ୍ରାପ୍ତ ହେଲେ ସାଧାରଣତଃ ଲୋକମାନେ ଭାବନ୍ତି ହେଉଛନ୍ତି ଭଗବାନ ବୋଲି, ତମେ କିଛି ଯୋଗ ସିଦ୍ଧି ଗ୍ରହଣ କର, ଅସାଧାରଣ କ୍ଷମତା ତମେ ପ୍ରାପ୍ତ ହେବ, ନା ନ ଯୋଗ ସିଦ୍ଧି, ମୋର କୌଣସି ଯୋଗ ସିଦ୍ଧି ଦରକାର ନାହିଁ। ଆଚ୍ଛା ଠିକ୍ ଅଛି, ତମେ ମୁକ୍ତି ଚାହୁଁଛ, ନା ନ ପୁନର୍ଭବମ ବା ମୋର ମଧ୍ୟ ମୁକ୍ତି ଦରକାର ନାହିଁ, ନା ତାହେଲେ ତମେ କ'ଣ ଚାହୁଁଛ, ନା ସମଜସତ୍ୱାଂ ବିରହାୟ କାଙ୍କେ, ମୁଁ କେବଳ ଆପଣଙ୍କର ସଙ୍ଗ ଚାହୁଁଛି, ଆପଣଙ୍କର ବିରହରେ ମୋର ଆଉ କୌଣସି ଦରକାର କିଛି ଜିନିଷ ଦରକାର ନାହିଁ। ଏଭଳି ଭାବରେ କାଳିଆ ପତ୍ନୀମାନେ ମଧ୍ୟ, କାଳିଆର ପତ୍ନୀମାନେ ମଧ୍ୟ ସେଭଳି ଭାବରେ ଗୋଟେ ସିମିଲାର ଶ୍ଳୋକ କହିଛନ୍ତି, ଭଗବାନ ସ୍ତୁତି କରିଛନ୍ତି। ତେଣୁ ପାରମେଷ୍ଠ ପଦ ଯଦିଓ ସବୁଠାରୁ ଶ୍ରେଷ୍ଠ ପଦ, କିନ୍ତୁ ଭକ୍ତଙ୍କ ପାଇଁ ଇଏ ହେଉଛି ତୁଚ୍ଛ ପଦ। ଆମେ କହୁଥିଲୁ ପ୍ରବୋଧାନନ୍ଦ ସରସ୍ୱତୀ ତାଙ୍କର କହିଛନ୍ତି ସେ କଥା, ବିଧି ମହେନ୍ଦ୍ରାଦି କୀଟାୟତ, ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ଏ ବିଧି ବା ବ୍ରହ୍ମା ବା ମହେନ୍ଦ୍ର ବା ଇନ୍ଦ୍ର ଏ ପଦ ସବୁ କୀଟ ଭଳି ତାଙ୍କୁ ଲାଗୁଛି, ମାନେ ଯେଉଁମାନେ ଭକ୍ତ ହେଲେ ତାଙ୍କୁ କେତେ ଏଇସବୁ ଭୌତିକ ଐଶ୍ୱର୍ଯ୍ୟ କେତେ ତୁଚ୍ଛ ଲାଗେ। ତେଣୁ ଏଇଭଳି ଭାବରେ ବ୍ରହ୍ମା ତାଙ୍କର 100 ବର୍ଷ କାଳ ଏଇଭଳି ଭାବରେ କାର୍ଯ୍ୟ କରନ୍ତି, ଭଗବାନଙ୍କ ସେବାରେ ସେ ନିଯୁକ୍ତ ଅଛନ୍ତି। ଯଦିଓ ତାଙ୍କର କିଛି ରହିଥିଲା କାମନା ଥିଲା ଯେ କି ସେ ଏଇଭଳି ଭାବରେ ଉନ୍ନତ ଐଶ୍ୱର୍ଯ୍ୟ ଭୋଗ କରିବେ, କିନ୍ତୁ ସେ ଐଶ୍ୱର୍ଯ୍ୟ ରହିକରି ମଧ୍ୟ ସେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ଭଗବାନଙ୍କ ସେବା କରୁଛନ୍ତି, ସୃଷ୍ଟି କରୁଛନ୍ତି, ସେ ସୃଷ୍ଟି କାର୍ଯ୍ୟ କରୁଛନ୍ତି, ସୃଷ୍ଟି କାର୍ଯ୍ୟ କରି ଭଗବାନ ସେ ସାହାଯ୍ୟ କରୁଛନ୍ତି। ବିଶେଷ ଭାବରେ ଯେଉଁ ବଦ୍ଧ ଝିଅମାନେ ଏଇ ଭୌତିକ ଜଗତରେ ଘୁରି ବୁଲୁଛନ୍ତି ତାଙ୍କ ପାଇଁ ବ୍ରହ୍ମାଜୀ ଗୋଟେ ସୁଯୋଗ ପ୍ରଦାନ କରୁଛନ୍ତି, ଯାହାଫଳରେ କି ସେମାନେ ଯେତେବେଳେ ଜନ୍ମଗ୍ରହଣ କରିବେ ସେମାନେ ଏଇ ଜଣେ ଭବା ପ୍ରଭୋ ଭ୍ରମତୋ ଯଦା ଭବେଜ 10 ସନ୍ଦ 52 ଅଧ୍ୟାୟରେ ମୁଚୁକୁନ୍ଦ ଭଗବାନଙ୍କ ସ୍ତୁତିରେ ଏ କଥା କହିଛନ୍ତି। ଏଇ ଭବ ଯେଉଁ ରହିଛି ଭୌତିକ ଜଗତରେ ଏ ସେମାନେ ଘୁରି ବୁଲୁଛନ୍ତି, କିନ୍ତୁ ଜଣେ ଯେତେବେଳେ ସାଧୁସଙ୍ଗ ପ୍ରାପ୍ତ ହେଉଛି ସେତେବେଳେ ସେ ଭଗବାନଙ୍କର ଏଇ ଅପବର୍ଗ ରାସ୍ତାକୁ ଯାଉଛି, ଏଇ ଭବସାଗରରୁ ମୁକ୍ତ ହେବା ପାଇଁ ସେ ଗୋଟେ ପାଉଛି, ସୁଯୋଗ ପ୍ରାପ୍ତ ହେଉଛି। ତେଣୁ ଏଇଭଳି ଭାବରେ ବ୍ରହ୍ମାଙ୍କର ଏକାଳ ସବୁ ବର୍ଣ୍ଣନା କରାଯାଉଛି, ଆମେ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଗାଇ ଗୋର ପ୍ରମାନନ୍ଦୀ, ଜୟ ଶ୍ରୀ ପ୍ରଭୁପାଦ। ଚନ୍ଦନ ଯାତ୍ରା ଚାଲିଛନ୍ତି, ହଁ ମୁଁ ଟିକେ